ଯେପରି ବାୟୁଶୂନ୍ୟ ସ୍ଥାନରେ ଥିବା ଦୀପଶିଖା ନିଶ୍ଚଳ ରହେ, ସେହିପରି ଯୋଗ ଅଭ୍ୟାସ କରୁଥିବା ସଂଯତମାନା ଯୋଗୀଙ୍କର ଚିତ୍ତ ନିଶ୍ଚଳ ଥାଏ। ଯେଉଁ ଅବସ୍ଥାରେ ଯୋଗାଭ୍ୟାସ ଦ୍ୱାରା ସଂଯତମାନ ବାହ୍ୟ ବିଷୟରୁ ନିବୃତ୍ତ ହୁଏ ଏବଂ ଯେଉଁ ଅବସ୍ଥାରେ ବିଶୁଦ୍ଧ ଚିତ୍ତ ଦ୍ୱାରା ଆତ୍ମାକୁ ଦର୍ଶନ କରି ଆତ୍ମାରେ କେବଳ ଆନନ୍ଦ ଲାଭ କରାଯାଏ, ତାହାକୁ ଯୋଗ ବୋଲି ଜାଣିବ। ଯେଉଁ ଅବସ୍ଥାରେ ଏହି ଯୋଗୀ ନିରତିଶୟ କେବଳ ବୁଦ୍ଧି ଦ୍ୱାରା ଗ୍ରହଣୀୟ ଇନ୍ଦ୍ରିୟାତୀତ ନିତ୍ୟ ସୁଖ ଅନୁଭବ କରନ୍ତି, ଯେଉଁ ଅବସ୍ଥାରେ ଅବସ୍ଥିତ ହୋଇ ଆତ୍ମସ୍ୱରୂପରୁ ବିଚଳିତ ହୁଅନ୍ତି ନାହିଁ, ତାହାକୁ ଯୋଗ ବୋଲି ଜାଣିବ। ଯେଉଁ ଆତ୍ମସୁଖ ସ୍ୱରୂପକୁ ଲାଭ କଲେ ଅନ୍ୟ ଲାଭକୁ ତାହାଠାରୁ ଅଧିକ ମନେ କରନ୍ତି ନାହିଁ ଏବଂ ଯେଉଁଥିରେ ଅବସ୍ଥିତ ହୋଇ ଗୁରୁତର ଦୁଃଖରେ ମଧ୍ୟ ବିଚଳିତ ହୁଅନ୍ତି ନାହିଁ, ତାହାକୁ ହିଁ ଯୋଗ କୁହାଯାଏ।
ତଂ ବିଦ୍ୟାଦ ଦୁଃଖ ସଂଯୋଗ ବିୟୋଗଂ ଯୋଗ ସଂଗୀତଂ ସନିଶ୍ଚୟେନ ଯୋକ୍ତବ୍ୟୋ ଯୋଗୋ ନିବିର୍ନ ଚେତସା ସଂକଳ୍ପ ପ୍ରଭବାନ କାମାଂ ତ୍ୟକ୍ତ୍ୱା ସର୍ବାନ୍ ଶେଷତଃ ମନସୈବେନ୍ଦ୍ରିୟ ଗ୍ରାମଂ ବିନିୟମ୍ୟ ସମନ୍ତତଃ ଶନୈଃ ଶନୈରୁପରମେଦ ବୁଦ୍ଧ୍ୟା ଧୃତିଗୃହ୍ୟତୟା ଆତ୍ମସଂସ୍ଥଂ ମନଃ କୃତ୍ୱା ନ କିଞ୍ଚିଦପି ଚିନ୍ତୟେତ୍ ୟତୋ ୟତୋ ନିଶ୍ଚରତି ମନଶ୍ଚଞ୍ଚଳମସ୍ଥିରଂ ततस्ततो नियम्ये तदात्मन्येव वशं नयेत्।
ସେହି ଅବସ୍ଥା ବିଶେଷକୁ ସୁଖ ଦୁଃଖ ସମ୍ପର୍କ ଶୂନ୍ୟ ଯୋଗ ବୋଲି ଜାଣିବ। ନିର୍ବେଦ ଶୂନ୍ୟ ଚିତ୍ତ ଦ୍ୱାରା ସଂକଳ୍ପ ଜାତ ସମସ୍ତ କାମନାକୁ ନିଶେଷ ରୂପେ ପରିତ୍ୟାଗ କରି ମନ ଦ୍ୱାରା କେବଳ ସମସ୍ତ ବିଷୟମାନଙ୍କରୁ ଇନ୍ଦ୍ରିୟଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ସଂଯତ କରି ଶାସ୍ତ୍ର ଓ ଆଚାର୍ଯ୍ୟୋପଦେଶ ଜାତ ନିଶ୍ଚୟ ଦ୍ୱାରା ଯୋଗ ଅଭ୍ୟାସ କରିବ। ଧୈର୍ଯ୍ୟଯୁକ୍ତ ବୁଦ୍ଧି ଦ୍ୱାରା ମନକୁ ଆତ୍ମାରେ ନିବିଷ୍ଟ କରି ଧୀରେ ଧୀରେ ବିରତି ବା ବୈରାଗ୍ୟ ଅଭ୍ୟାସ କରିବ। ଶାନ୍ତ ହେବ, ଅନ୍ୟ କିଛି ମାତ୍ର ଚିନ୍ତା କରିବ ନାହିଁ। ଚଞ୍ଚଳ ଓ ଅସ୍ଥିର ମନ ଯେଉଁ ଯେଉଁ ବିଷୟରେ ବିଚରଣ କରୁଥିବ ସେହି ସେହି ବିଷୟରୁ ଏହାକୁ ପ୍ରତ୍ୟାହୃତ୍ୟ କରି କେବଳ ଆତ୍ମାରେ ସ୍ଥିର କରି ରଖିବ।
ପ୍ରଶାନ୍ତ ମନସଂ ହୀନଂ ଯୋଗିନଂ ସୁଖମୁତ୍ତମଂ ଉପୈତି ଶାନ୍ତରଜସଂ ବ୍ରହ୍ମଭୂତମକଲ୍ମଷଂ ୟୁଞ୍ଜନ୍ନେବଂ ସଦାତ୍ମାନଂ ଯୋଗୀ ବିଗତକଲ୍ମଷଃ ସୁଖେନ ବ୍ରହ୍ମ ସଂସ୍ପର୍ଶମତ୍ୟନ୍ତଂ ସୁଖମଶ୍ନୁତେ ସର୍ବଭୂତସ୍ଥମାତ୍ମାନଂ ସର୍ବଭୂତାନି ଚାତ୍ମନି ଇକ୍ଷତେ ଯୋଗଯୁକ୍ତାତ୍ମା ସର୍ବତ୍ର ସମଦର୍ଶନଃ ୟୋ ମାଂ ପଶ୍ୟତି ସର୍ବତ୍ର ସର୍ବଂ ଚ ମୈ ପଶ୍ୟତି ତସ୍ୟାହଂ ନ ପ୍ରଣଶ୍ୟାମି ସ ଚ ମେ ନ ପ୍ରଣଶ୍ୟତି।
ପ୍ରଶାନ୍ତ ଚିତ୍ତ ରଜଗୁଣହୀନ ନିଷ୍ପାପ ବ୍ରହ୍ମଭାବ ପ୍ରାପ୍ତ ଏହି ଯୋଗୀକୁ ନିଶ୍ଚୟ ସମାଧିଜନିତ ଉତ୍ତମ ସୁଖ ସ୍ୱୟଂ ଆଶ୍ରୟ କରେ। ଏହି ପ୍ରକାରେ ସର୍ବଦା ମନକୁ ବଶୀଭୂତ କରି ଯୋଗୀ ସହଜରେ ବ୍ରହ୍ମ ସାକ୍ଷାତକାର ରୂପ ପରମ ସୁଖ ପ୍ରାପ୍ତ ହୁଅନ୍ତି। ସମାଧିରେ ନିବିଷ୍ଟ ଚିତ୍ତ ସମଦର୍ଶୀ ଯୋଗୀ ସବୁଠି ନିଜକୁ ସବୁ ପ୍ରାଣୀଙ୍କଠାରେ ଏବଂ ସବୁ ପ୍ରାଣୀଙ୍କୁ ନିଜ ଭିତରେ ଦେଖନ୍ତି। ତାଙ୍କର ସର୍ବପ୍ରକାର ଭେଦ ଜ୍ଞାନ ବିନଷ୍ଟ ହୁଏ। ଯିଏ ମୋତେ ସମସ୍ତଙ୍କଠାରେ ଦେଖନ୍ତି ଏବଂ ସମସ୍ତଙ୍କୁ ମୋଠାରେ ଦେଖନ୍ତି, ମୁଁ ତାଙ୍କ ନିକଟରେ ଅଦୃଶ୍ୟ ହୁଏ ନାହିଁ କି ସେ ମଧ୍ୟ ମୋତେ ଅଦୃଶ୍ୟ ହୁଅନ୍ତି ନାହିଁ।
सर्वभूतस्थितं यो मां भजत्येकत्वमास्थितः सर्वथा वर्तमानोऽपि स योगिमयि वर्तते। आत्मौपम्येन सर्वत्र समं पश्यति योऽर्जुन, सुखं वा यदि वा दुःखं स योगी परमो मतः।
ଯିଏ ମୋତେ ସର୍ବବ୍ୟାପକ ବୋଲି ଉପାସନା କରନ୍ତି, ସେହି ଯୋଗାଭ୍ୟାସୀ ବ୍ୟକ୍ତି ଯେକୌଣସି ଅବସ୍ଥାରେ ଥିଲେ ମଧ୍ୟ ସାଯୁଜ୍ୟ ମୁକ୍ତି ପ୍ରାପ୍ତ ହୁଅନ୍ତି। ହେ ଅର୍ଜୁନ, ଯେଉଁ ବ୍ୟକ୍ତି ସବୁ ପ୍ରାଣୀଙ୍କର ସୁଖ ଅଥବା ଦୁଃଖକୁ ନିଜର ସହିତ ସମାନ ଭାବରେ ଦେଖନ୍ତି, ସେହି ଯୋଗୀ ଶ୍ରେଷ୍ଠ ବୋଲି ମୁଁ ମନେ କରେ।
अर्जुन उवाच, योऽयं योगस्त्वया प्रोक्तः साम्येन मधुसूदन, एतस्याहं न पश्यामि चञ्चलत्वास्थितिं स्थिराम्। चञ्चलं हि मनः कृष्ण प्रमाथे बलवद्दृढं, तस्याहं निग्रहं मन्ये वायोरिव सुदुष्करम्।
ଧନଞ୍ଜୟ କହିଲେ, ହେ ମଧୁସୂଦନ, ତୁମ୍ଭେ ମନକୁ ଆତ୍ମନିଷ୍ଠ ବା ସମାଧିସ୍ଥ କରିବା ରୂପ ଏହି ଯେ ଯୋଗର କଥା କହିଲ, ମନର ଚଞ୍ଚଳତା ହେତୁ ମୁଁ ଏହି ଯୋଗର ଦୀର୍ଘକାଳ ବ୍ୟାପିନୀ ସ୍ଥିତି ବା ସ୍ଥାୟିତ୍ୱ ଦେଖିପାରୁନାହିଁ। ହେ କୃଷ୍ଣ, ମନ ନିଶ୍ଚୟ ଅସ୍ଥିର, ଦେହ ଓ ଇନ୍ଦ୍ରିୟ ବିଷୟ ବାସନା ଯୁକ୍ତ ବୋଲି ଅଭେଦ୍ୟ। ମୁଁ ସେହି ମନର ନିରୋଧକୁ ବାୟୁର ନିରୋଧ ପରି ଅତି ଅସାଧ୍ୟ ମନେ କରେ।
श्री भगवान उवाच, असंशयं महाबाहो मनो दुर्निग्रह चलम् अभ्यासेन तु कौन्तेय वैराग्येण च गृह्यतो। असंयतात्मना योगो दुष्प्राप इति मे मतिः, वश्यात्मना तु यतता शक्यो वाप्तुमुपायतः।
श्री भगवान कहिले, हे महावीर अर्जुन, चित्त जे अस्थिर एथिरे संदेहर अवकाश नाही, किंतु हे कुंती नंदन, अभ्यास बळरे ओ वैराग्य द्वारा यहा निरोध करा जाए। असंयत चित्त व्यक्तिर एही जोग दुर्लभ बोली मोर मने हुए, किंतु वशीभूत चित्त ଓ ଯତ୍ନଶୀଳ ବ୍ୟକ୍ତି ଏହି ଉପାୟ ଦ୍ୱାରା ଯୋଗ ସିଦ୍ଧ ହୋଇପାରେ।
अर्जुन उवाच अयति श्रद्धयोपेतो योगाच्चलितमानसः अप्राप्य योग संसिद्धिं काम गतिं कृष्ण गच्छते कच्चिनो भय विभ्रष्ट छिन्ना भ्रमिव नश्यति अप्रतिष्ठो महाबाहो विमूढ़ो ब्रह्मण पथि एतन्मे संशयं कृष्ण छेत्तो मर्हस्य शेषतः त्वदन्यः संशयस्यास्य छेत्ता न ह्युपपद्यते।
अर्जुन कहिले हे कृष्ण जो व्यक्ति प्रथमे श्रद्धायुक्त हृदय योग साधन प्रवृत्त हुए अजत्नवान हेबारु योग मार्गरु योगर संपूर्ण सिद्धि अर्थात ज्ञान प्राप्त न होई कि प्रकार गति प्राप्त होंती। हे महाबाहु कर्म और योग उभय पथरु भ्रष्ट अतएव आश्रयहीन व्यक्ति ब्रह्म प्राप्तिर उपाय रूप मार्गरे गति न करी छिंडा मेघ परि विनष्ट हुए नहीं कि। हे कृष्ण आपण मोर एही संशय संपूर्ण रूपे दूर करिबाकु समर्थ आपणक भिन्न अन्य केही एही संशय दूर करियो बोली मोर मने हेउ नहीं।